ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଦିବାସୀ କଲ୍ୟାଣ, ମହିଳା ସଶକ୍ତିକରଣ, ପ୍ରାକୃତିକ ଚାଷ ଆର୍ ଡ୍ରଗ୍ ନିଶାବାଗିର୍ ପ୍ରସଙ୍ଗ ଉପରେ ଜୋର୍ ଦେଇଛନ୍। ଗଲାକାଲି ରାଷ୍ଟ୍ରପତି ଭବନର ରାଜ୍ୟପାଳମାନଙ୍କର ଦୁଇଦିନିଆ ସମ୍ମିଳନୀର ଉଦ୍ଯାପନୀ ସମାରୋହକେ ସମ୍ବୋଧିତ କରିକି ରାଷ୍ଟ୍ରପତି ଦେଶର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗମାନଙ୍କର ଉପରେ ରାଜ୍ୟପାଳମାନଙ୍କୁ ନେଇକରି ହୋଇଥିବା ଗୋଷ୍ଠୀର କାମର ପ୍ରଶଂସା କରିଛନ୍। ରାଜ୍ୟପାଳମାନଙ୍କର ତରଫୁ ଦିଆଯାଇଥିବା ପରାମର୍ଶ ଉପରେ ଆଗକେ ନିଶ୍ଚିତ ଭାବେ କାମ ହେବା ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ବିଶ୍ୱାସ ଜାହିର କରିଛନ୍। ନିଜ ନିଜ ରାଜ୍ୟ ସରକାରମାନେ ଯେନ୍ତା ପ୍ରଭାବୀ ଭାବେ ଚାଲ୍ବା ସେଥିଲାଗି ନିରନ୍ତର ଯୋଗାଯୋଗ ଆର୍ ସୂଚନା ରଖବାର୍କେ ରାଜ୍ୟପାଳମାନଙ୍କୁ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ପରାମର୍ଶ ଦେଇଛନ୍। ସେନ୍ତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଭାଷଣଥି ରାଜ୍ୟପାଳମାନେ ରାଜଭବନମାନଙ୍କୁ ଶାସନର ଗୋଟିଏ ଆଦର୍ଶ ମଡେଲ ତିଆର କରୁନ୍ ବୋଲି ଆହ୍ୱାନ ଦେଇଛନ୍। ଦୁଇଦିନିଆ ରାଜ୍ୟପାଳ ସମ୍ମିଳନୀର ଉଦ୍ଯାପନୀ ସମାରୋହଟି ଗୃହମନ୍ତ୍ରୀ ଭିଲ୍ ଉପସ୍ଥିତ ଥିଲେ। ହର୍ ଘର୍ ତ୍ରିରଙ୍ଗା ଅଭିଯାନଥି ଆଇବା 9-15 ତାରିଖ ତକ୍ ନିଜର ଘରେ ତ୍ରିରଙ୍ଗା ପତାକା ଉଡ଼ାବାର୍କେ ଗୃହମନ୍ତ୍ରୀ ଅମିତ ଶାହା ଦେଶବାସୀଙ୍କୁ ନିବେଦନ କରିଛନ୍। ସାମାଜିକ ଗଣମାଧ୍ୟମ ଜରିଏ ସେ କହିଛନ୍ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ହର୍ ଘର୍ ତ୍ରିରଙ୍ଗା ଅଭିଯାନ ଗଲା 2 ବର୍ଷରେ ଗୋଟିଏ ଜାତୀୟ ଆନ୍ଦୋଳନ ହୋଇପାରିଛି। ଦେଶର କୁନାକୁନାଥି ଫି ଭାରତୀୟମାନଙ୍କର ଭିତରେ ଏକତାକେ ଜାଗ୍ରତ କରିଛି। ନିଜର ଘରେ ଉଡ଼ିଥିବା ତ୍ରିରଙ୍ଗା ସାଙ୍ଗେ ସେଲ୍ଫି ନେଇକରି ହର୍ ଘର୍ ତ୍ରିରଙ୍ଗା ୱେବ୍ସାଇଟ୍ harghartiranga.com ଅପ୍ଲୋଡ଼ କରବାର୍କେ ଗୃହମନ୍ତ୍ରୀ ଶ୍ରୀ ଶାହା ଦେଶବାସୀଙ୍କୁ ନିବେଦନ କରିଛନ୍। ରାଜ୍ୟ ସରକାରୀ ଆର୍ ବେସରକାରୀ ସ୍ତରନ ଓଡ଼ିଆ ଭାଷାର ବ୍ୟବହାର ବଢ଼ବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଗଲାକାଲି ଭୁବନେଶ୍ୱର ଲୋକସେବା ଭବନର ଓଡ଼ିଶା ପବ୍ଲିସର୍ସ ଆଣ୍ଡ ବୁକ୍ ସେଲର ଏସୋସିଏସନର କର୍ମକର୍ତ୍ତାମାନଙ୍କ ସାଙ୍ଗେ ଆଲୋଚନା ଅବସରରେ ସେ କହିଛନ୍ତି ଓଡ଼ିଆ ଅସ୍ମିତାର ସୁରକ୍ଷା ଆଉ ଓଡ଼ିଆ ସାହିତ୍ୟ ଓ ସଂସ୍କୃତିର ଅଭିବୃଦ୍ଧି ଲାଗି କାମ ମୂଲ ହୋଇଛି। ଓଡ଼ିଆ ଅସ୍ମିତା ଲାଗି ଗୋଟିଏ କର୍ପସ୍ ପାଣ୍ଠି କଢ଼ାଯାଇଛି। ରାଜ୍ୟ ଗାଁ ଇଲାକାନ ପାଠାଗାର ଥାପନାର ଯୋଜନା ରହିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି। ରାଜ୍ୟ ସରକାରଙ୍କର ବଜେଟ୍ ବାବେ ଲୋକମାନଙ୍କୁ ଜନାବାର୍କେ ଫି ମନ୍ତ୍ରୀ 2 ଲେଖା ଜିଲ୍ଲାକେ ଯିବେ ବୋଲି ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍। ସେ କହିଛନ୍ ଯେ ମନ୍ତ୍ରୀମାନେ ଲୋକଙ୍କର ସାଙ୍ଗେ ବଜେଟ୍ର ଭିନ୍ ଭିନ୍ ଦିଗ୍ ଆର୍ ସରକାରଙ୍କ ନିଷ୍ପତ୍ତି ବାବେ ଆଲୋଚନା କରିବେ। ରାଜ୍ୟ ବେଆଇନ ଭାବେ ଚାଲିଥିବା 147 ନର୍ସିଂ କଲେଜର ଏନ୍ଓସିକେ ରାଜ୍ୟ ଆୟୁର୍ବିଜ୍ଞାନ ଶିକ୍ଷା ଆଉ ତାଲିମ ନିର୍ଦ୍ଦେଶକ ଡିଏମ୍ଇଟି ରଦ୍ଦ କରିଛନ୍। ଭାରତୀୟ ନର୍ସିଂ ପରିଷଦର ଗାଇଡ୍ଲାଇନ୍ ଅନୁସାରେ ଦରକାରୀ କାଗଜପତ୍ର ଦାଖଲ ନାହିଁ କରିଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି। ହେଲେ ଏହି କଲେଜର ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କର କେହିନି ସମସ୍ୟା ନାହିଁ ହୁଏ ବୋଲି ଡିଏମ୍ଇଟି ପ୍ରଫେସର ସନ୍ତୋଷ କୁମାର ମିଶ୍ର କହିଛନ୍। ଶ୍ରାବଣର ଉଆଁସ୍ଥିତି ଉଦେ ଆଜ ପୁରୀ ଶ୍ରୀମନ୍ଦିର ମହାପୁରୁମାନଙ୍କର ଚିତାଲାଗି ନୀତି ହେବା ଭୋଗମଣ୍ଡପନ ଭୋଗ ଶେଷ ହେବାର ଉତ୍ରୁ ଏହି ଗୁପ୍ତ ନୀତି କରାଯିବା। ଏଥିଲାଗି ଦ୍ୱିପହରର 2 ବଜେନୁ ସଞ୍ଜବେଲର 6 ବଜେ ତକ 4 ଘଣ୍ଟା ଲାଗି ଆଜ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫୁ କୁହାଯାଇଛି। ଝାରସୁଗୁଡ଼ାନ ବ୍ୟବସାୟ ବଢ଼ାବାର୍କେ ସିଆଇଆଇ ଏମ୍ଏସ୍ଏମ୍ଇ କନେକ୍ଟର ପହିଲା ସଂସ୍କରଣ କନ୍କ୍ଲେଭ୍ ହୋଇଯାଇଛି। ବେଦାନ୍ତ କମ୍ପାନୀ ତରଫୁ ହୋଇଥିବା କନ୍କ୍ଲେଭ୍ଟି ରାଜ୍ୟ ଶିଳ୍ପ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ପ୍ରଭୁ ପ୍ରସାଦ ଚୌଧୁରୀ, ସିଆଇଆଇର ରାଜ୍ୟ ଅଧ୍ୟକ୍ଷ ଡକ୍ଟର ପ୍ରଦୀପ ମହାନ୍ତି, ବେଦାନ୍ତ କମ୍ପାନୀର ଉପାଧ୍ୟକ୍ଷ ଆର୍ ସିଇଓ ସୁନୀଲ ଗୁପ୍ତାଙ୍କ ସହିତ ସମ୍ଭଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଆର୍ ରାଉରକେଲାର ଭିନ୍ ଭିନ୍ ଶିଳ୍ପ କମ୍ପାନୀର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। କନ୍କ୍ଲେଭ୍ଟି ଖଣିଜ ଦ୍ରବ୍ୟ, କୃଷି ପ୍ରକ୍ରିୟାକରଣ, ଅକ୍ଷୟ ଶକ୍ତି ଦିଗେ ରହିଥିବା ସମ୍ଭାବନା ଉପରେ ଆଲୋଚନା କରାଯାଇଥିଲା। ବିଦ୍ୟୁତ୍ ଗ୍ରିଡ୍ ସବ୍ଷ୍ଟେସନର ଦେଖରେଖ କାମ ଲାଗି ଆଇବାକାଲ ସୋମବାର ଦିନର ସକାଳର 8-2 ବଜା ତକ ବରଗଡ଼ ସହର ଆର୍ ଅମ୍ବାବନା ବ୍ଲକର କେତେଟା ଇଲାକାନ ବିଜୁଳି ଯୋଗାଣ ବନ୍ଦ ରହିବା ବୋଲି ଟିପିଡବ୍ଲ୍ୟଓଡିଏଲ୍ ତରଫୁ କୁହାଯାଇଛି। ସୂଚନା ଅନୁସାରେ ସେଦିନ ବରଗଡ଼ ସହରର ଭଟ୍ଲି ଛକ, ଘୁଲିପାଲି, ନଦୀଖଣି, ତଲିପଡ଼ା, ନିଗମାନନ୍ଦ ବିହାର, ଲ କଲେଜ ରୋଡ୍ ଆର୍ ଆଖପାଖର ଇଲାକାନ ସକାଳର 8 ବଜେନୁ ଦ୍ୱିପହରର 2 ବଜା ତକ ବିଜୁଳି ଯୋଗାଣ ବନ୍ଦ ରହିବା। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ବିଜ୍ଞପିତ ଅଞ୍ଚଳ ପରିଷଦ ଏନ୍ଏସ୍ସି ତରଫୁ ସ୍ୱଚ୍ଛ ସାଥୀ ଆର୍ ସଫେଇ କର୍ମଚାରୀମାନଙ୍କୁ ବର୍ଷାତି ଜୋତା ଆର୍ ହ୍ୟାଣ୍ଡଗ୍ଲୋଭ୍ସ ଦିଆଯାଇଛି। ଏନ୍ଏସ୍ସି ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା 95 ଜଣ ସଫେଇ କର୍ମଚାରୀ ଆର୍ ସ୍ୱଚ୍ଛ ସାଥୀଙ୍କୁ ବର୍ଷାତି ଆର୍ ବାକି ଜିନିଷ ବାଣ୍ଟିଥିଲେ। ରାଜ୍ୟର ଭିନ୍ ଭିନ୍ ଇଲାକାନ ବର୍ଷା ଲାଗି ରହିଥିବାର ବେଳେ ଆଜ ସମ୍ଭଲପୁର, ବରଗଡ଼, ଝାରସୁଗୁଡ଼ା ଆର୍ ସୁନ୍ଦରଗଡ଼ ଜିଲ୍ଲାର କେତେଟା ଜାଗାନ ଜବର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ତରଫୁ ସତର୍କ କରାଯାଇଛି। ଏହି ଜିଲ୍ଲାମାନଙ୍କର ଗୋଟେ ଯୋଡ଼େ ଜାଗାନ 7-11 ସେଣ୍ଟିମିଟର ତକ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।